ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ପ୍ରଣୟନ କରିବେ ରାଜ୍ୟ ସରକାର। ଓଡ଼ିଆ ପକ୍ଷ ପାଳନର ପଞ୍ଚମ ଦିନରେ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଐତିହ୍ୟ ଗଣଦୌଡ଼ ଆୟୋଜିତ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦିବସକୁ ସ୍ମରଣ କରି ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଆଜି ପାଳନ କରୁଛନ୍ତି ଇଷ୍ଟର ସଣ୍ଡେ। ସାମୁଦ୍ରିକ ଭାରତ ସଶକ୍ତିକରଣ ପ୍ରଗତିର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ସାମୁଦ୍ରିକ ଦିବସ। ଏବଂ କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ହେବା ନେଇ 27 ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା। ରାଜ୍ୟ ସରକାର ମେଡିକାଲ, ଇଞ୍ଜିନିୟରିଂ, ଅନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମରେ ନାମ ଲେଖା ପାଇଁ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ 22.5% ଏବଂ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ 16.25%କୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ସହିତ ସାମାଜିକ ଓ ଆର୍ଥିକ ଭାବେ ପଛୁଆ ବର୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ 11.25% ସଂରକ୍ଷଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ରାଜ୍ୟରେ ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଚଳିତ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ପ୍ରଣୟନ କରାଯିବ। ଏହି ଯୋଜନାରେ ହିତାଧିକାରୀଙ୍କୁ ମୁଣ୍ଡପିଛା ଅଧିକ 5 କିଲୋଗ୍ରାମ ଚାଉଳ ଅତିରିକ୍ତ ଭାବେ ଯୋଗାଇ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
ମାନ୍ୟବର ମୁଖ୍ୟମନ୍ତ୍ରୀ ଆଉ ଗୋଟିଏ ଯୋଜନା ଲାଗୁ କଲେ, ତା ନାଁ ହେଉଛି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା। ଏଥିରେ ମଧ୍ୟ ଏନ୍ଏଫ୍ଏସ୍ ଏବଂ ଏସ୍ଏଫ୍ଏସ୍ ଲଗଭଗ 3.22 କୋଟି ଲୋକ ସମସ୍ତେ ମୁଣ୍ଡ ପିଛା 5 କେଜି ନାଖେ ପାଇବେ। ଅର୍ଥାତ୍ ମୋଦି ଦେବେ 5 କେଜି ନାଖେ ଚାଉଳ ମାସକୁ, ମୋହନ ମାଝି ଦେବେ 5 କେଜି ନାଖେ ଚାଉଳ ମାସକୁ, ଅର୍ଥାତ୍ ମାସକୁ 10 କେଜି ନାଖେ ଚାଉଳ ମୁଣ୍ଡ ପିଛା ମିଳିବ।
ଏଥିସହ 13 ବିଭାଗର 16 ପ୍ରସ୍ତାବକୁ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଗୁଡ଼ିକ ମଧ୍ୟରେ ବଡ଼ମ୍ବା ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବା, ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ଯୋଜନାକୁ ଅନୁମୋଦନ ଏବଂ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ସ୍ଥଗିତ ରଖାଯିବା ଆଦି ନିଷ୍ପତ୍ତି ଅନ୍ତର୍ଭୁକ୍ତ। ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ବିଭବକୁ ପ୍ରଚାର ପ୍ରସାର କରିବା ପାଇଁ ଚଳିତ ମାସ ପହିଲାରୁ ଆରମ୍ଭ ହୋଇଥିବା ଓଡ଼ିଆ ପକ୍ଷର ପଞ୍ଚମ ଦିନରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ ରଖିବା ପାଇଁ ଗଣଦୌଡ଼ର ଆୟୋଜନ କରାଯାଇଥିଲା। ଗଣଦୌଡ଼ରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଯୁବବର୍ଗ ଭାଗ ନେଇଥିଲେ। ଭୁବନେଶ୍ୱରର ଐତିହାସିକ ଏକାମ୍ର କ୍ଷେତ୍ରରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମ ଅନ୍ତର୍ଗତ ସକାଳ 5:30 ଆୟୋଜିତ ଗଣଦୌଡ଼ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇ ପ୍ରମୁଖ ସ୍ଥାନ ଅତିକ୍ରମ କରି ରାଜାରାଣୀ ମନ୍ଦିରରେ ପହଞ୍ଚିଥିଲା। ନୟାଗଡ଼ ଜିଲ୍ଲା କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଗଣଦୌଡ଼ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ମଧୁମିତା ରଥ ପତାକା ଦେଖାଇ ଗଣଦୌଡ଼ର ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଗଣଦୌଡ଼ ଆରମ୍ଭ ହୋଇ ସଂସ୍କୃତି ଭବନଠାରେ ପହଞ୍ଚିଥିଲା। ଭଦ୍ରକ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ସବୁଜ ପତାକା ଦେଖାଇ ଗଣଦୌଡ଼ର ଶୁଭାରମ୍ଭ କରିଥିଲେ। ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରି ସହର ପରିକ୍ରମା କରି ଗାନ୍ଧୀ ପଡ଼ିଆଠାରେ ପହଞ୍ଚିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ସହଯୋଗରେ ସାମଗୁଡ଼ିଆସ୍ଥିତ ଇଣ୍ଡୋର ଷ୍ଟାଡିୟମରୁ ଗଣଦୌଡ଼ ଆରମ୍ଭ ହୋଇଥିଲା। ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିବା ଜିଲ୍ଲାର ଐତିହ୍ୟର ସୁରକ୍ଷା ଏବଂ ସୁସ୍ଥ ଓ ନିରାମୟ ଜୀବନଶୈଳୀକୁ ଆଧାର କରି ଗଣଦୌଡ଼ରେ ସଚେତନତାର ବାର୍ତ୍ତା ଦିଆଯାଇଥିଲା। ମାଲକାନଗିରି ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଓ ବିଏସ୍ଏଫ୍ ଯବାନ ସାମିଲ ହୋଇଥିଲେ। ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଗଣଦୌଡ଼ ବରାହନାଥ ମନ୍ଦିରଠାରୁ ଆରମ୍ଭ ହୋଇ ହକି ଷ୍ଟାଡିୟମରେ ପହଞ୍ଚିଥିଲା। ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ପୀଠରୁ ଆରମ୍ଭ ହୋଇଥିବା ଗଣଦୌଡ଼ ସୋନପୁର ମହାବିଦ୍ୟାଳୟଠାରେ ଶେଷ ହୋଇଥିଲା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଗଣଦୌଡ଼ କାର୍ଯ୍ୟକ୍ରମକୁ ବିଧାୟକ କେ ଅନିଲ କୁମାର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ମହାତ୍ମା ଗାନ୍ଧୀ ଷ୍ଟାଡିୟମରୁ ଗଣଦୌଡ଼ ଆରମ୍ଭ ହୋଇ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଯାଇ ପୁନର୍ବାର ଷ୍ଟାଡିୟମକୁ ଫେରିଥିଲା। କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଗଣଦୌଡ଼ କାର୍ଯ୍ୟକ୍ରମ ମା ମାଣିକେଶ୍ୱରୀ ମନ୍ଦିରରୁ ବାହାରି ଷ୍ଟାଚ୍ୟୁ ଛକ ଦେଇ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟଠାରେ ଶେଷ ହୋଇଥିଲା। ବରଗଡ଼ ସହରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଐତିହ୍ୟ ଗଣଦୌଡ଼ ସ୍ଥାନୀୟ ମିନି ଷ୍ଟାଡିୟମଠାରେ 7:00 ଆରମ୍ଭ ହୋଇଥିଲା। ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ପ୍ରାୟ 500 ଛାତ୍ରଛାତ୍ରୀ କ୍ରୀଡ଼ାବିତ୍ ଗଣଦୌଡ଼ରେ ସାମିଲ ହୋଇଥିଲେ। ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଜିଲ୍ଲା ଷ୍ଟାଡିୟମଠାରେ ଗଣଦୌଡ଼ କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସହର ପରିକ୍ରମା କରିଥିବା ଗଣଦୌଡ଼ରେ ସମାଜର ବିଭିନ୍ନ ବର୍ଗ ଓ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଗଣଦୌଡ଼ ଶ୍ରୀ ଗୁଣ୍ଡିଚା ମନ୍ଦିରଠାରୁ ବାହାରି ବଗଲା ଧର୍ମଶାଳା ପର୍ଯ୍ୟନ୍ତ ଯାଇଥିଲା। ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସମେତ ପୁରୀର ଜନସାଧାରଣ ଗଣଦୌଡ଼ରେ ଭାଗ ନେଇଥିଲେ। ଇରାନ୍ ସମେତ 40ଟିରୁ ଅଧିକ ଦେଶରୁ ଭାରତ ଅଶୋଧିତ ତୈଳ ଆମଦାନୀ କରୁଛି ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ଇରାନ୍ ସହ ଅଶୋଧିତ ତୈଳ ସଂଗ୍ରହ ନେଇ ଦେୟ ସଂକ୍ରାନ୍ତ କୌଣସି ସମସ୍ୟା ନାହିଁ ବୋଲି ଶ୍ରୀ ପୁରୀ ସ୍ୱଷ୍ଟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସଂକ୍ରାନ୍ତ ଅଭିଯୋଗକୁ ଶ୍ରୀ ପୁରୀ ଖଣ୍ଡନ କରିଛନ୍ତି। ଦେୟ ସମସ୍ୟା ନେଇ ଭାରତର ଭାଡିନର୍ରୁ ଇରାନ୍ର ଏକ ଅଶୋଧିତ ତୈଳବାହୀ ଜାହାଜ ଚୀନ୍କୁ ସ୍ଥାନାନ୍ତରିତ ହୋଇଥିବା ଆଲୋଚନା ତଥ୍ୟଭିତ୍ତିକ ନୁହେଁ ବୋଲି ସେ କହିଛନ୍ତି। ଦେଶବାସୀଙ୍କର ତୈଳ ଆବଶ୍ୟକତାକୁ ସଫଳତାର ସହ ସୁରକ୍ଷା ପ୍ରଦାନ କରାଯାଉଛି। ବିଭିନ୍ନ କାରଣ ନେଇ ପରିବହନ ସମୟରେ ଗତିପଥ ପରିବର୍ତ୍ତନ ହୋଇଥାଏ ବୋଲି ଶ୍ରୀ ପୁରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ସମଗ୍ର ପୃଥିବୀରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଆଜି ଇଷ୍ଟର ସଣ୍ଡେ ବା ପୁନରୁତ୍ଥାନ ରବିବାର ପାଳନ କରୁଛନ୍ତି। ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଆଜି ଏକ ବିଶେଷ ଦିନ ବୋଲି ବିବେଚନା କରାଯାଇଥାଏ। ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦିବସକୁ ସ୍ମରଣ କରି ଇଷ୍ଟର ପର୍ବ ପାଳନ କରାଯାଉଛି। ଗୁଡ୍ ଫ୍ରାଇଡେ ବା ଶୁଭ ଶୁକ୍ରବାର ଦିନ କାଲଭାରୀଠାରେ ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶବିଦ୍ଧ କରାଯିବା ପରେ ରବିବାର ଦିନ ତାଙ୍କର ପୁନରୁତ୍ଥାନ ହୋଇଥିଲା। ଏହି ଅବସରରେ ବିଶ୍ୱବ୍ୟାପୀ ଚର୍ଚ୍ଚଗୁଡ଼ିକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନକୁ ସ୍ମରଣ କରି ଆଜି ପାଳନ କରାଯାଉଥିବା ଏହି ପର୍ବ ନିଃସ୍ୱାର୍ଥପର ପ୍ରେମ ଓ ସେବାର ବାର୍ତ୍ତା ପ୍ରଦାନ କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଇଷ୍ଟର ଲୋକଙ୍କ ମଧ୍ୟରେ ଆଶା, କରୁଣା, ଉଜ୍ଜଳତା, ସମସ୍ତଙ୍କ ପାଇଁ ଆନନ୍ଦ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଉପଲବ୍ଧ ହେଉ। ନବରଙ୍ଗପୁର ଜିଲ୍ଲାରେ ଆଜି ପବିତ୍ର ଇଷ୍ଟର ପର୍ବ ପାଳନ କରାଯାଉଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚରେ ସ୍ୱତନ୍ତ୍ର ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଛି। ଶୁଭ ଶୁକ୍ରବାରରେ ପ୍ରଭୁ ଯୀଶୁ କ୍ରୁଶବିଦ୍ଧ ହେବା ପରେ ଏହାର ତିନି ଦିନ ପରେ ଅର୍ଥାତ୍ ରବିବାର ପୁନର୍ବାର ଧରାବତରଣ କରିଥିଲେ ବୋଲି ବିଶ୍ୱାସ ରହିଛି। ଆଜି ଯୀଶୁଖ୍ରୀଷ୍ଟଙ୍କ ପୁନର୍ବାର ଆଗମନ ଓ ଶିଷ୍ୟଙ୍କ ଉପଦେଶ ପାଳନର ସ୍କୃତିଚାରଣ କରାଯାଇ ଉତ୍ସବ ପାଳନ କରାଯାଉଛି। ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ସମୁଦ୍ରର ଭୂମିକା ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ସାମୁଦ୍ରିକ ଦିବସ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ସାମୁଦ୍ରିକ ଭାରତ, ସଶକ୍ତିକରଣ, ପ୍ରଗତି। ଭାରତୀୟଙ୍କ ମାଲିକାନାରେ ଥିବା ଏସ୍ଏସ୍ ଲୟାଲିଟି ଜାହାଜ ମୁମ୍ବାଇରୁ ଲଣ୍ଡନ ପର୍ଯ୍ୟନ୍ତ ପ୍ରଥମ ଜଳଯାତ୍ରାକୁ ସ୍ମରଣ କରି ଆଜି ଦେଶରେ ଏହି ଦିବସ ପାଳନ କରାଯାଉଛି। 1919 ଆଜିର ଦିନରେ ଅନ୍ତର୍ଜାତୀୟ ବାଣିଜ୍ୟ, ଅର୍ଥନୀତି ଏବଂ ସାମୁଦ୍ରିକ କ୍ଷେତ୍ରର ଗୁରୁତ୍ୱ ବହନ କରି ଏସ୍ଏସ୍ ଲୟାଲିଟି ଜାହାଜ ଜଳଯାତ୍ରା କରିଥିଲା। ଏହି ଜଳଯାତ୍ରା ବାବଦରେ ସାମୁଦ୍ରିକ ଶିଳ୍ପର ଗୁରୁତ୍ୱ ଏବଂ ନାବିକମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି କରିବା ନେଇ 1964 ଏହି ଦିବସ ପାଳନ କରାଯାଉଛି। ଦେଶର 7,500 କିଲୋମିଟର ଉପକୂଳକୁ ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ସହିତ କେନ୍ଦ୍ର ସରକାରଙ୍କ ସାଗରମାଳା ଯୋଜନା ଅନ୍ତର୍ଗତ ବନ୍ଦରଗୁଡ଼ିକର ଆଧୁନିକୀକରଣ ଏବଂ ସବୁଜ ଜାହାଜ ପରିବହନ ପଦକ୍ଷେପକୁ ପ୍ରୋତ୍ସାହନ ଦିଆଯାଉଛି। ଦେଶର ମୋଟ ବାଣିଜ୍ୟ ପରିମାଣର 95% ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରୁ ହୋଇଥାଏ। 2047 ସୁଦ୍ଧା ଭାରତ ସାମୁଦ୍ରିକ କ୍ଷେତ୍ରରେ ବୈଶ୍ୱିକ ନେତୃତ୍ୱ ନେବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। ବୈଶାଖ କୃଷ୍ଣ ପକ୍ଷ ଚତୁର୍ଥୀ ତିଥିରେ ଆସନ୍ତାକାଲି ପୁରୀ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ। ଦୈତାପତି ଓ ଅନ୍ୟ ସେବକମାନଙ୍କ ଦ୍ୱାରା ଗୁପ୍ତନୀତି ସନ୍ଧ୍ୟା 6:00 ରାତି 10:00 ପର୍ଯ୍ୟନ୍ତ ହେବ। ଏହି ସମୟରେ ଶ୍ରୀଜୀଉମାନଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ MV 26 ଗ୍ରାମର ଗ୍ରାମବାସୀଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଇଛି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗତକାଲି କ୍ଷତିଗ୍ରସ୍ତ 226 ପରିବାରକୁ ଘରୋଇ ସାମଗ୍ରୀ ନଷ୍ଟ ଏବଂ ଦୋକାନ ଓ ପକ୍କାଘର ବାବଦରେ ସହାୟତା ରାଶି ପ୍ରଦାନ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ କାଳବୈଶାଖୀର ପ୍ରଭାବରେ ଆସନ୍ତା 2 ପର୍ଯ୍ୟନ୍ତ ତାପମାତ୍ରା 2-3 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ଛାଡ଼ି ଅନ୍ୟ ସମସ୍ତ ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ କେତେକ ସ୍ଥାନରେ ପବନର ବେଗ 40-50 କିଲୋମିଟର ସହିତ ବଜ୍ରପାତ ଏବଂ ବର୍ଷାର ସମ୍ଭାବନା ରହିଛି। ଗତକାଲି ତାଳଚେର, ଝାରସୁଗୁଡ଼ା ଓ ପାରଳାଖେମୁଣ୍ଡିର ତାପମାତ୍ରା 40 ଡିଗ୍ରୀରୁ ଉର୍ଦ୍ଧ୍ୱ ରହିଥିଲା। ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ପ୍ରଣୟନ କରିବେ ରାଜ୍ୟ ସରକାର। ଓଡ଼ିଆ ପକ୍ଷ ପାଳନର 5ମ ଦିନରେ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଐତିହ୍ୟ ଗଣଦୌଡ଼ ଆୟୋଜିତ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦିବସକୁ ସ୍ମରଣ କରି ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଆଜି ପାଳନ କରୁଛନ୍ତି ଇଷ୍ଟର ସଣ୍ଡେ। ସାମୁଦ୍ରିକ ଭାରତ, ସଶକ୍ତିକରଣ, ପ୍ରଗତିର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ସାମୁଦ୍ରିକ ଦିବସ ଏବଂ କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ହେବା ନେଇ 27 ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ସନ୍ଧ୍ୟା 6:45।